ଜହନ 14 ପର୍ବ 15 ପଦରୁ 18 ପଦ, ପ୍ରେରିତ 2 ପର୍ବ 1 ପଦରୁ 39 ପଦ। ଫଟୋ ନମ୍ବର 25। ଶୁଦ୍ଧ ଆତ୍ମା ଐଦେ ସରକ କେ ଜାତୁଚୁ ପହିଲି ଯୀଶୁ ଶୁଦ୍ଧ ଆତ୍ମା କେ ଦୁନିଆ କେ ପଠାତୋ କାଜେ କିରିଆ ଖାଉ ରହିଲ। ଯୀଶୁ ଚୋ ସରକ କେ ଜାତୁଚୁ 10 ଦିନ ଚୋ ପାଛେ ହୁନା ଚୋ ଚେଲା ମାନ ଗୋଟକ ଜାଗାଏ ଠୁଇଲ ହେଉ ରହିଲା। ଆହକେ ତୁହାନେ ସଭାଇ ୟହୋ ଫଟୋ ଏ ଦେଖୁ ସକ୍ତାସ ହଟାଇକଲେ ହୁଥା ଗୋଟକ ବଡ଼କା ଗଡ଼େଲ ଧୁକା ମୁହାଁ ଗୋଟକ ଆୱାଜ ଶୁନା ଦିଲ ଚେଲା ମାଞ୍ଚୋ ଜିଭ ଉପରେ ଆଇକ ଧରିଲ। ଶୁଦ୍ଧ ଆତ୍ମା ଏହୁନ ସବଚେ ଭିତରେ ନିଙ୍ଗଲା ଜୋହ୍ନାକେ ଯୀଶୁ କିରିଆ ଖାଉ ରହିଲ। ହୁନେ ଦିନ କେତକ ଯାଇଚୋ ଲୋକମାନ ଜେରୁସାଲମେ ରହିଲା ଚେଲାମାନେ ହୁନେ ଲୋକ ମାନଚୋ ନିଜେ ନିଜେ ଚୋ ଭାଷାଏ ଗୋଇଠେକ ଶକ୍ତି ଲାହିଲା। ହୁମାନେ ସତ ମହାପ୍ରଭୁ ଚୋ ଅଚମିତ କାମ ଉପରେ ହୁମାନକେ ଗୋଠିଆଲା। ହୁନେ ଦିନ 3000 ଲୋକ ଯୀଶୁକେ ମାନିଲା। ଆଜ ବି ଜୋନ ଲୋକ ଯୀଶୁ ଚୋ ପଛୁଆ ଆହେ ହୁନେ ମାନୁଷ୍ୟ ଭିତରେ ଶୁଦ୍ଧ ଆତ୍ମା ରହିତେ। ଶୁଦ୍ଧ ଆତ୍ମା ଯୀଶୁକେ ମାନତ କାଜେ ତାକତ ଦେତେ ଆଉ ଅଲଗା ଲୋକକେ ହୁନାଚୁ ବାବଦେ ଗୋଠିଆକୁ ଶକ୍ତି ଦେତେ।